জয় জয় জগন্নাথ হে জয় অনাথ নাথ পতিত উদ্ধার পাইকি তুমি রথ যাত
পবিত্র আষাঢ় মাসর শুক্ল দ্বিতীয়া দিন উছুড়ে মাটিরু আকাশ জল স্থল পবন
সিংহ দুয়ারে সজ রথ তিনটি নন্দী ঘোষ দেব দলন তাল ধ্বজ রথটি
বড় দাঁড়ে ভিড় প্রবল ভক্তঙ্ক গহলি হরিবল হুড় হুড়ে দাণ্ড পড়ে উছুড়ি
আনন্দ বজার দেইত দিয় মানে আসন্তি সুবাসিত পুষ্প আকাশ সতে হুয়ই বৃষ্টি
পাহাচে পহণ্ডি শোভা অপূর্ব সেত আলট চামর পড়ই বাজে কাহাড়ি ঘণ্ট
সুদর্শনঙ্কর পছরে বলভদ্র থাকি পহণ্ডিরে সুভদ্রা তাঙ্ক পছে আসন্তি
শেষরে পহণ্ডি করন্তি প্রভু কলা গোসাই দিব্য নন্দী ঘোষ রথরে বিজে করন্তি যাই
দাণ্ডে নাচ করন্তি ভাবরে বিভোর হই যে তলে গড়ি যাতি
প্রভুঙ্ক প্রথম সেবক গজপতি আসন্তি তিনি রথে ছেড়া পহরা সে তো করি যে থান্তি
প্রদীপ জ্বালিল করন্তি আরতি সে অর্পণ রাজনীতি বন্দাপন যে বাড়ি শ্রদ্ধা সুমন
সরি গলে ছেড়া পহরা তার মাল পিটই ঘোড়া মানে যোচা হুয়ন্তি তিনি ଦିନୀ ରଥରେ ରାଇ
ରଥ ଟାଣିବାକୁ ଭକତେ ହେଉଥାନ୍ତି ଉଚ୍ଛନ ରଥ ଦୌଡ଼ିକୁ ମଥାରେ ଛୁଇଁ ହୁଅନ୍ତି ଧନ୍ୟ
ଭକତେ ଟାଣନ୍ତି ରଥ ଦୌଡ଼ି ବିଡ଼ି ଘୋର 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 ନାଦରେ ରଥ ଯାଆନ୍ତି ଗଡ଼ି
ଆଗେ ଆଗେ ବଡ଼ ଭାଇଙ୍କ ତାଳ ଧ୍ୱଜ ଯାଆନ୍ତି ମଝିରେ ତ ଦେବ ଦଳନ ସେ ତ ଦେବୀ ରଥଟି
ତିନି ରଥ ଗଡ଼ି ଯାଆନ୍ତି ସେ ଶରଧା ବାଲିକୁ ଯାଆନ୍ତି ଚତୁର୍ଦ୍ଧା ମୂରତି ତାଙ୍କ ଜନ୍ମ ବେଦୀକୁ
ଲୀଳା ଯେ କରନ୍ତି ରହି ଗୁଣ୍ଡିଚା ଘରେ ନବଦିନ ଲୀଳା ପ୍ରଭୁଙ୍କ ସେହି ଜନ୍ମ ବେଦୀରେ
ଗୁଣ୍ଡିଚା ମନ୍ଦିର ନିରବ ଥାଏ ବରଷ ସାରା ତିନି ରଥ ଲାଗି ଗଲେ ତ ଉଛୁଳ ଏ ଯାତ୍ରା
ଆଡ଼ପ ଦର୍ଶନ କରିଲେ ମହାପୁଣ୍ୟ ଅର୍ଜନ ଗହଳ ଚହଳ ସେ ଲାଗି ହୁଏ ସେନ ଦିନ
ବାହୁଡ଼ା ଦଶମୀ ଦିନଟି ସେ ତ ଚତୁର୍ଦ୍ଧା ମୂର୍ତ୍ତି ସିଂହ ଦୁଆରକୁ ବାହୁଡ଼ା ରଥେଲେ ଉଠିଥାନ୍ତି
ଶୀତ ରଥରେ ହୁଏ ସୁନା ବେଶଟି ପୂର୍ଣ୍ଣ ବ୍ରହ୍ମ ଦାରୁ ବ୍ରହ୍ମ ଯେ ଦୟା ବରଷିଥାନ୍ତି
ପରଦିନ ରଥ ଉପରେ ହୁଏ ଅଧର ପଣା ମୁଖ୍ୟ ପାଇଁ ଅଶରୀରି ଯେ ହେଉଥାନ୍ତି ବଣା
ପବିତ୍ର ଆଷାଢ଼ ମାସର ଶୁକ୍ର ତ୍ରୟୋଦଶୀରେ ଚତୁର୍ଦ୍ଧା ମୂରତି ନୀଳାଦ୍ରି ବିଜେ କରିଥାନ୍ତି ରେ
କେତେ ରଙ୍ଗ ରସ ହୁଅଇ ବିହୁଡ଼ିତ ଜଳଇ ପ୍ରିୟଙ୍କର ଆଗମନରେ ଶ୍ରୀମନ୍ଦିର ହସଇ
ଦୀପ ହଣ୍ଡିତ କରି ଯେ ଫେରିଥାନ୍ତି ଠାକୁର ଆଗକୁ ଦର୍ଶନ ଫେରନ୍ତି ତହୁ ଶିବଳଭଦ୍ର
ଚାହାଣି ମଣ୍ଡପୁ ପ୍ରଭୁଙ୍କୁ ଲକ୍ଷ୍ମୀ ଚାହିଁଥାନ୍ତି ଝୁଲି ଝୁଲି କଳା ହାତୀ ଯେ ଚାର ମାଳେ ଆସନ୍ତି
ଅଭିମାନେ ମା ଦୁଆର କବାଟକୁ କିଳନ୍ତି ଘଣ୍ଟାଏ ପହଡ଼େ ଚାଲଇ କଥା କଟାକ ଟିଟି
ମିଠା ମିଠା କଥା କହି ଯେ ପୁଣି ମିଠା ଖୁଆଇ ମାଙ୍କ ମନକୁ ପ୍ରଭୁ ଯେ ନେଇଥାନ୍ତି ମୋହି
ଅଭିମାନୀ ମାନ ଭାଙ୍ଗିଣ ଦୁଆରକୁ ଖୋଲନ୍ତି ରତନ ବେଦୀକୁ ଖୁସିରେ ପ୍ରଭୁ ବିରାଜନ୍ତି
ଭୁକର ରଥ ଯାତରା ସାରା ଜଗତେ ଖ୍ୟାତ ଭକତ ପାଇଁକି ପ୍ରଭୁଙ୍କ ଏତେ ସବୁ ଯେ ନାଟ
ରଥରେ ବାମନ ରୂପରେ କଲେ ପ୍ରଭୁ ଦର୍ଶନ ପୁନର୍ଜନ୍ମ ହୁଏ ନାହିଁ ପୁରାଣରେ ବର୍ଣ୍ଣନ
ଜୟ ଜୟ ଜଗନ୍ନାଥ ହେ ଜୟ ଜଗତ ସାଇଁ ତୁମ ଲୀଳା ବଖାଣିଲି ହେ ତୁମ ନାମକୁ ଉଧ୍ୟାୟୀ
ଏତିକି ମିନତି ପ୍ରଭୁ ହେ ପାଦ ପଦ୍ମେ ତୁମର ତୁମରି ଆସି ସେ ଠାକୁରେ ହସୁ ସାରା ସଂସାର
ଜଗନ୍ନାଥ ହେ ଜୟ ଜଗତନାଥ ଦୋଷା ଦୋଷକୁ ମୋକ୍ଷ ମିବ ଆହେ କଳା ଶାନ୍ତ